ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ଜୁହାର। ପହିଲା ମୁଖ୍ୟ ଖବର। ଲୋକସଭାର ବାଚସ୍ପତି ଭାବେ ଓମ୍ ବିର୍ଲା ନିର୍ବାଚିତ। ଆଇବା 5 ବରଷ ତକ ବାଚସ୍ପତି ସଂସଦନ ସମସ୍ତଙ୍କର ମାର୍ଗଦର୍ଶନ କରିବେ କହିଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ ଦୁଇ ଉପମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀଙ୍କୁ କରିବେ ସାକ୍ଷାତ। ନିଶା କାରବାର ଆଉ ବେଆଇନ ଚାଲାଣକେ ରୋକବାର ଲାଗି ଆଜି ପାଳନ କରାଯାଉଛେ ନିଶା ନିବାରଣ ଦିବସ। ବରଗଡ଼ର ଦେୱାନଡିହି ଆର୍ ବଲାଙ୍ଗୀରର ଧଣ୍ଡାମୁଣ୍ଡାନ ବିଜୁଳି ମାରବାରନୁ ପାଞ୍ଚଜଣଙ୍କର ଯାଇଛେ ଜୀବନ। ଆଉ ରାଜ୍ୟର ଭିନ୍ ଭିନ୍ ଜାଗାନ ଆଇବା ଶୁକ୍ରବାର ତ ଜବର ବର୍ଷା ହେବା ବୋଲି ପାଣିପାଗ ବିଭାଗର ଅନୁମାନ। ଏଥର ପୂରା ଖବର। 18 ନମ୍ବର ଲୋକସଭାର ବାଚସ୍ପତି ଭାବେ ଓମ୍ ବିର୍ଲା ଆଜି ନିର୍ବାଚିତ ହୋଇଛନ୍। ବାଚନିକ ଭୋଟ୍ଥି ବିରୋଧୀ ମେଣ୍ଟ ପ୍ରାର୍ଥୀ କେ ସୁରେଶଙ୍କୁ ହରେଇକରି ସେ 2 ନମ୍ବର ଥର ଲାଗି ଇ ପଦବୀଥି ଆସୀନ ହୋଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ନୂଆକରି ଜିତିଥିବା ବାଚସ୍ପତି ଓମ୍ ବିର୍ଲାଙ୍କୁ ତାଙ୍କର ଆସନ୍ତ ପାଛୋଟି ନେଇଥିଲେ। ଲୋକସଭାର କାମ ମୂଲ ହେବାରୁ ଏନ୍ଡିଏ ବାଚସ୍ପତି ପ୍ରାର୍ଥୀ ଭାବେ ଓମ୍ ବିର୍ଲାଙ୍କର ନାଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସ୍ତାବ ରଖିଥିଲେ। ଇଟାକେ ଏନ୍ଡିଏର ସହଯୋଗୀ ଦଳ ସମର୍ଥନ କରିଥିଲେ। ସେଆଡ଼େ ଇଣ୍ଡି ମେଣ୍ଟ ତରଫୁ କେ ସୁରେଶଙ୍କ ନାଁ ବାଚସ୍ପତି ଭାବେ ପ୍ରସ୍ତାବ ରଖାଯାଇଥିଲା। କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଧ୍ୱନି ମତଥି ଓମ୍ ବିର୍ଲା ବିଜୟ ହୋଇଥିବାର ଘୋଷଣା କରିଥିଲେ। ଓମ୍ ବିର୍ଲା 2 ନମ୍ଘର ଥର ଲାଗି ବାଚସ୍ପତି ହେବା ଋତୁରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଇବା 5 ବରଷ ତକ ଶ୍ରୀ ବିର୍ଲା ସମସ୍ତଙ୍କୁ ମାର୍ଗଦର୍ଶନ କରିବେ। ଆଗରୁ କଂଗ୍ରେସ ଶାସନ ସମୟଥି ଲୋକସଭାତି ବଳରାମ ଝାକର 5 ବରଷ କାର୍ଯ୍ୟ ଶେଷ କରିବା ଋତୁରୁ ଫେର୍ ଘାଏ ବାଚସ୍ପତି ହୋଇଥିଲେ। ଲଗାତାର ଶ୍ରୀ ବିର୍ଲା ଇ ସୁଯୋଗ ପାଇକରି ଇତିହାସ ସୃଷ୍ଟି କରିଛନ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ସେନ୍ତା ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ଭିଲ୍ ଓମ୍ ବିର୍ଲାଙ୍କୁ ଫେର୍ ଘାଏ ବାଚସ୍ପତି ହୋଇଥିବାରୁ ଶୁଭେଚ୍ଛା ଜଣାଇଛନ୍। ଲୋକସଭାର ବାଚସ୍ପତି ଭାବେ ଓମ୍ ବିର୍ଲା ନିର୍ବାଚିତ ହୋଇଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍। ସାମାଜିକ ଗଣମାଧ୍ୟମ ଜରିଆରେ ଶ୍ରୀ ମାଝୀ କହିଛନ୍ତି ଯେ ଶ୍ରୀ ବିର୍ଲାଙ୍କର ମାର୍ଗଦର୍ଶନଥି ଲୋକସଭାର ଗଣତାନ୍ତ୍ରିକ ସିଦ୍ଧାନ୍ତକେ ବଜାୟ ରଖବାର୍ଥି ନୂଆ ଉଚ୍ଚକେ ପହଞ୍ଚପାରବା। ଇନ ଜନାଇ ଦିଆଯାଇପାରେ ଯେ ଲୋକସଭାର ଚଳିତ ନିର୍ବାଚନକେ ନେଇକରି 4 ନମ୍ଘର ଥର ଲାଗି ବାଚସ୍ପତି ନିର୍ବାଚନ ହୋଇଛେ। ଆଗରୁ 1952, 1967 ଆର୍ 1976 ମସିହାଥି ବାଚସ୍ପତି ପଦ ଲାଗି ନିର୍ବାଚନ କରାଯାଇଥିଲା। ଓମ୍ ବିର୍ଲା ରାଜସ୍ଥାନର କୋଟା ଆସନରୁ ଇଥିରକେ ମିଶାଇକରି ସାଂସଦ ଭାବେ ଲୋକସଭାକେ 3 ନମ୍ଘର ଥର ନିର୍ବାଚିତ ହୋଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିଲ୍ଲୀ ଗସ୍ତି ଯିବାର କାର୍ଯ୍ୟକ୍ରମ ରହିଛେ। ତାଙ୍କର ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆର୍ ପ୍ରଭାତୀ ପରିଡ଼ା ଭିଲ୍ ଦିଲ୍ଲୀ ଗସ୍ତ କରିବେ। ଦିଲ୍ଲୀ ଗସ୍ତ ସମୟଥି ମୁଖ୍ୟମନ୍ତ୍ରୀ ଆଉ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆର୍ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ଲୋକସଭା ସଦସ୍ୟ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ସାଂସଦ ସ୍ଥାନୀୟ କ୍ଷେତ୍ର ବିକାଶ ଯୋଜନା ଏମ୍ପି ଲ୍ୟାଡ୍ କାର୍ଯ୍ୟକ୍ରମ ଲାଗି ସମ୍ବଲପୁରକେ ନୋଡାଲ୍ ଜିଲ୍ଲା ଭାବେ ବାଛିଛନ୍। ସମ୍ବଲପୁର ସଂସଦୀୟ କ୍ଷେତ୍ରର ସମ୍ବଲପୁର, ଅନୁଗୁଳ ଆର୍ ଦେବଗଡ଼ ଜିଲ୍ଲାର ବହୁତେ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହେବା ସହିତ ବିକାଶ କାମ ତୁର୍ତ୍ତି ହେବା ବୋଲି କୁହାଯାଇଛି। ଇନ ଜନାଇ ଦିଆଯାଇପାରେ ଯେ ଏମ୍ପି ଲ୍ୟାଡ୍ କେନ୍ଦ୍ର ସରକାରଙ୍କର ଯୋଜନା ଆଉ ଇ ଯୋଜନାର ପୂରା ପାଣ୍ଠି ଭାରତ ସରକାର ଯୋଗାଇ ଦେସନ୍। ଏଥି ପିଇବାର ପାନ, ପ୍ରାଥମିକ ଶିକ୍ଷା, ସାର୍ବଜନୀନ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଆଉ ସଡ଼କ ଭିତ୍ତିଭୂମି ବାଗି କ୍ଷେତ୍ର ଉପରେ ବିଶେଷ ନଜର ଦିଆଯିବା। ରାଜ୍ୟର ସରକାରୀ ଆଉ ଅନୁଦାନପ୍ରାପ୍ତ ସ୍କୁଲମାନଙ୍କେ ଆଇବା ଶିକ୍ଷାବର୍ଷ ଆଘନୁ ଠିକ୍ ସମୟଥି ପାଠ୍ୟପୁସ୍ତକ ପହଞ୍ଚାବାର ଲାଗି ସ୍କୁଲ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ପାଠ୍ୟପୁସ୍ତକମାନଙ୍କର ସ୍ଥିତି ବାବଦେ ସରକାରୀ ୱେବ୍ସାଇଟ୍ଥି ରଖାଯିବା। ଇତାରଛଡ଼ା ମାର୍କ ଲିଷ୍ଟ ଆର୍ ସାର୍ଟିଫିକେଟ୍ ପାଇବାର ଲାଗି ଅନ୍ଲାଇନ୍ଥି ହେଉଥିବା ସମସ୍ୟା ସମାଧାନ ଲାଗି ସେ ନିର୍ଦ୍ଦେଶ ଦେଇଛନ୍। ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଲାଗି ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନମାନଙ୍କୁ ଅଧିକା କ୍ରିୟାଶୀଲ କରାଯିବା। ଫି ଡାଏଟ୍ର ଭିଭିଭୂମି ଉନ୍ନତି ସହିତ ଅଡିଟୋରିୟମ୍ ତିଆରି କରାଯିବା ବୋଲି ଭୁବନେଶ୍ୱରଠାରେ ଗୋଟିଏ ସମୀକ୍ଷା ବୈଠକଥି ମନ୍ତ୍ରୀ ଶ୍ରୀ ଗୋଣ୍ଡ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏଇଟା ତାଙ୍କର 111 ନମ୍ଘର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ନରେନ୍ଦ୍ର ମୋଦି ଆପ୍ କି ମାଇ ଗଭ୍ ଓପନ୍ ଫୋରମ୍ଥି ପ୍ରଧାନମନ୍ତ୍ରୀ ଲୋକଠାରୁ ଆଇବା 28 ତାରିଖ ତକ ମତାମତ ଆହ୍ୱାନ କରିଛନ୍। ଏତାରଛଡ଼ା ମାହାଲିଆ ଫୋନ୍ ନମ୍ଘର 1800117800 ଡାଏଲ୍ କରି ସେମାନେ ସେମାନଙ୍କର ସନ୍ଦେଶ ହିନ୍ଦୀ କି ଇଂରାଜୀଥି ରେକର୍ଡ କରିପାରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍ ଆର୍ ପିଏମ୍ଓ ଅଫିସ୍ର ୟୁଟ୍ୟୁବ୍ ଚ୍ୟାନେଲ୍ଥି ଭିଲ୍ ଏଟା ଶୁଣାଯାଇପାରବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ରାଜ୍ୟ ଉଚ୍ଚଶିକ୍ଷା ବିଭାଗର କଲେଜମାନଙ୍କର ଯୁକ୍ତ ତିନି ସ୍ନାତକ ଶ୍ରେଣୀଥି ନାଁ ଲେଖାବାର ଲାଗି ପହିଲା କ୍ଷେପର କଟ୍ ଅଫ୍ ମାର୍କ କି ମେଧା ତାଲିକା ବାହାରିଛେ। ସାମ୍ସ ଜରିଆ ହେଉଥିବା ଇ ନାଁ ଲେଖା ପ୍ରକ୍ରିୟାଥି କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର କଟ୍ ଅଫ୍ ମାର୍କ କଳା ବିଜ୍ଞାନ ଆଉ ବାଣିଜ୍ୟ ବିଷୟଟି ସବୁଠାରୁ ଜହ ରହିଛେ। ହେନ୍ତା ଆଇନ୍ଥି କଟକର ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍ ବିଏଏଲ୍ଏଲ୍ବି ପାଠ୍ୟକ୍ରମଟି ସବୁଠାରୁ ଜହ କଟ୍ ଅଫ୍ ମାର୍କ ରହିଛେ। 2024-25 ଶିକ୍ଷାବର୍ଷରେ ଯୁକ୍ତ ତିସ୍ ଶ୍ରେଣୀ 274,331 ସିଟ୍ଥି ନାଁ ଲେଖାବାର ଲାଗି 237,795 ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍। ଇମାନଙ୍କ ଭିତରୁ ପହିଲା କ୍ଷେପେ 178,976 ଜଣ ଛାତ୍ରଛାତ୍ରୀ ନାଁ ଲେଖାବାର ଲାଗି ଯୋଗ୍ୟତା ହାସଲ କରିଛନ୍। ଆଜି ବିଶ୍ୱ ନିଶା ନିବାରଣ ଦିବସ ପାଳନ କରାଯାଉଛେ। ନିଶା କାରବାର ଆଉ ବେଆଇନ ନିଶା ଚାଲାଣକେ ରୋକବାର ଲାଗି ଲୋକର ଭିତରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟ ବିଶ୍ୱ ନିଶା ନିବାରଣ ଦିବସ ଲଗୁନେ ଭିନ୍ ଭିନ୍ ଜାଗାନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ବାର୍ତ୍ତାଥି କହିଛନ୍ତି ଯେ ସମାଜର ସବୁ ସ୍ତରନ ସକ୍ରିୟ ଉଦ୍ୟମ ଜାରି ରହିଲେ ଡ୍ରଗ୍ସ ବିରୋଧନ ଯୁଆନ ପିଢ଼ିକେ ସଶକ୍ତ ଆଉ ସଚେତନ କରାଯାଇପାରବା। ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଂ ତାଙ୍କର ବାର୍ତ୍ତାଥି ନିଶା ଅପବ୍ୟବହାରକେ ରୋକବାର ଲାଗି ନିବେଦନ କରିଛନ୍। ଗୋଟିଏ ସୁସ୍ଥ ଆଉ ଉନ୍ନତ ଭବିଷ୍ୟତ ଗଠନ ଲାଗି ନିଶାନୁ ଦୂରେଇ ରହିବାରକେ ସମସ୍ତେ ସଂକଳ୍ପ ନେବାର ଉଚିତ ବୋଲି ସାମାଜିକ ଗଣମାଧ୍ୟମ ଜରିଆରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍। ଦେବଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଓ ଅବକାରୀ ବିଭାଗ ତରଫରୁ ଆନ୍ତର୍ଜାତୀୟ ନିଶା ସେବନ ଆଉ ବେଆଇନ ଚାଲାଣ ବିରୋଧନ ଗୋଟିଏ ଶୋଭାଯାତ୍ରା ଉତରୁ ଗୋଟିଏ ସଚେତନତା ସଭାଥି ଉପଜିଲ୍ଲାପାଳ ପରୀକ୍ଷିତ ସାହୁ ଅଧ୍ୟକ୍ଷତା କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ନିଶା ନିବାରଣ ଦିବସ ଲଗୁନେ ଜିଲ୍ଲା ଅବକାରୀ ଆଉ ସାମାଜିକ ସୁରକ୍ଷା ବିଭାଗର ସାହାଯ୍ୟ ଗୋଟିଏ ସଚେତନତା ସଭା କରାଯାଇଥିଲା। ଏଥି ନିଶା ସେବନ ଲାଗି ସାମାଜିକ ଆର୍ ଆର୍ଥିକ ବ୍ୟବସ୍ଥାଟି ଅସଙ୍ଗତି ବଢ଼ୁଥିବାର କାରଣରୁ ନିଶା ଦରବ ସେବନ ଆଉ ବେଆଇନ କାରବାରରୁ ଦୂରେ ରହିବାର ଲାଗି ଆହ୍ୱାନ ଦିଆଯାଇଥିଲା। ବୌଦ୍ଧଠାରେ ଜିଲ୍ଲା ପ୍ରଶାସନ ତରଫରୁ ଗୋଟିଏ ସଚେତନତା ଶୋଭାଯାତ୍ରା ଉତରୁ ଟାଉନ୍ହଲ୍ଠାରେ ସଚେତନତା ସଭା କରାଯାଇଥିଲା। ଏଥି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଜୟକ୍ରିଷ୍ଣା ମିଶ୍ର, ସାମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର କିଷାନ, ଅଧ୍ୟାପକ ପ୍ରବୀର କୁମାର ଦାସ, ବରିଷ୍ଠ ନାଗରିକ ସଂଘର ସଭାପତି ଶିବ ମିଶ୍ର ଉଦ୍ବୋଧନ ଦେବାର ସହିତ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଦେଇଥିଲେ। ହେନ୍ତା ନୂଆପଡ଼ା ଜିଲ୍ଲା ଖଡ଼ିଆଳଠାରେ ଅବକାରୀ ବିଭାଗ ତରଫରୁ ନିଶା ନିବାରଣ ଲାଗି ଗୋଟିଏ ସଚେତନତା ପଟୁଆର ବାହାର କରାଯାଇଥିଲା। ନିଶା ଲାଗି ପରିବାର ଆଉ ସମାଜର ହିଂସା ଦେଖାଦେସି, ଏଥିଲାଗି ନିଶାମୁକ୍ତ ହେବାର ଲାଗି ସଭାଟି ଆହ୍ୱାନ ଦିଆଯାଇଥିଲା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ଇଉଲଗୁନେ ବାହାର କରାଯାଇଥିବା ଶୋଭାଯାତ୍ରାକେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡି ଉଦ୍ଘାଟନ କରିଥିଲେ। ଇତର ଉତରୁ ଗୋଟିଏ ସଚେତନତା କର୍ମଶାଳାଥି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ଭବାନୀପାଟଣା ବିଶ୍ୱବିଦ୍ୟାଳୟ ସହଯୋଗୀ ପ୍ରଫେସର ପଲ୍ଲୀଶ୍ରୀ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ଭଲପୁର ସହରରେ ଜଣ୍ଡିସ୍ ଆକ୍ରାନ୍ତଙ୍କ ସଂଖ୍ୟା 100 ପହଞ୍ଚିଛେ। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଜାତା ରାଣୀ ମିଶ୍ର, ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଗବେଷଣା ସଂସ୍ଥାନର ବିଶେଷଜ୍ଞ ଦଲ ଆର୍ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଆର୍ଆର୍ଟି ଟିମ୍ ସାଙ୍ଗେ ସହରର ଜଣ୍ଡିସ୍ ନିୟନ୍ତ୍ରଣ ଲାଗି ନିଆଯାଉଥିବା ପଦକ୍ଷେପ ବାବଦେ ଆଲୋଚନା କରିଥିଲେ। ସେଆଡ଼େ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅଙ୍ଗନବାଡ଼ି, ଆଶାକର୍ମୀ ଆଉ ଅଧିକାରୀମାନେ ଖାସକରି ଜଣ୍ଡିସ୍ ଚାପିଥିବା ଇଲାକାନ ଘରକେ ଘର ବୁଲିକରି ଲୋକକୁ ଫୁଟଲା ପାଏନ ପିଇବାର ଆୟର ସଫାସୁତୁରା ରହିବା ଲାଗି ସଚେତନ କରୁଛନ୍। ବରଗଡ଼ ଜିଲ୍ଲା ପଦମପୁର ସବ୍ଡିଭିଜନ ବୁଡେନ ଥାନାର ଦେୱାନଡିହିଠାରେ ଆଜି ଉପରବେଲା ବିଜୁଳି ମାରବାରୁ ତିନି ଜଣଙ୍କର ଜୀବନ ଯାଇଥିବା ବେଳେ ଦୁଇ ଜଣ ଜବରଜଖମ ହୋଇଛନ୍। ବର୍ଷା ଲାଗି ଏମାନେ ଗୋଟିଏ ଗସ୍ତରେ ଠିଆ ହୋଇଥିବା ବେଳେ ଏ ଅଘଟଣ ଘଟିଥିଲା। ଆହତମାନଙ୍କୁ ପଦମପୁର ଡାକ୍ତରଖାନାର ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛେ। ହେନ୍ତା ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ଧଣ୍ଡାମୁଣ୍ଡାଠାରେ ବିଜୁଳି ମାରବାରୁ ଜଣେ ମହିଳା ଆର୍ ତାଙ୍କର ପୁଅଙ୍କର ମୃତ୍ୟୁ ହୋଇଛେ। ଏମାନେ ନିଜର କ୍ଷେତୁ ଘରକେ ଫେରୁଥିବା ବେଳେ ବିଜୁଳି ମାରିଥିଲା। ନୂଆପଡ଼ା ଜିଲ୍ଲାରେ ଜୁନ୍ ମାସେ ହାରାହାରି 177.2 mm ବର୍ଷା ହେବାର କଥା, ହେଲେ ଏ ବଛର ଜୁନ୍ ମାସେ ଆଜତକ 79.68 mm ବର୍ଷା ହୋଇଯାଇଛେ। ଜିଲ୍ଲାର କୋମନା ବ୍ଲକ୍ନ 239, ବୁଡେନ୍ ବ୍ଲକ୍ନ 136, ସିନାପାଲି ବ୍ଲକ୍ନ 116 mm ବର୍ଷା ରେକର୍ଡ କରାଯାଇଛେ। ସିନାପାଲି ଆଉ ବୁଡେନ୍ନ 7 ଲେଖା ଆଉ ଅଲଗା ବ୍ଲକ୍ମାନଙ୍କେ 5 କମ୍ ବର୍ଷା ହୋଇଛେ। ରାଜ୍ୟର ଭିନ୍ ଭିନ୍ ଜାଗାନ ଆଇବା କାଲିନୁ ଆଇବା ଶୁକ୍ରବାର ତକ ଜବର ବର୍ଷା ହେବା। କେତେଟା ଜାଗାନ 115.5 mm 204.4 mm ତକ ବର୍ଷା ହେବା ବୋଲି ଭାରତୀୟ ପାଣିପାଗ ବିଭାଗ ତରଫ ଆଗୁଆ ଅନୁମାନ କରାଯାଇଛେ। ବଙ୍ଗୋପସାଗରନ ବନବାରକେ ଥିବାର ଘୂର୍ଣ୍ଣିବଲୟର ବୋଲେ ଅତି ଜବର ବର୍ଷାର ଆଶଙ୍କା ଥିବାରୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଏସ୍ଆର୍ସି ଜିଲ୍ଲାପାଳମାନଙ୍କୁ ସତର୍କ କରାଇଛନ୍। କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ବରଗଡ଼ ଆଉ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କେ ଆଇବାକାଲ ଆଉ 29 ଦିନ ଜବର ବର୍ଷାର ଅନୁମାନ ଥିବାରୁ ବିଭାଗ ତରଫ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛେ। লোকসভার বাচস্পতি ভাবে ওম বিড়লা নির্বাচিত আইবা পাঁচ বরষ তক বাচস্পতি সংসদ সমস্ত মার্গদর্শন করবে কহলে প্রধানমন্ত্রী বরগড়র দেওয়ানডিহি আর বলাঙ্গীর ধণ্ডামুড়ান বিজলি মারবার পাঞ্ঝনকর যাইছে জীবন আর রাজ্যর ভিন ভিন জাগান আইবা শুক্রবার তক জবর বর্ষা হব বলে পাণিপাগ বিভাগের অনুমান। আজির আঞ্চলিক খবর শেষ হল। জুহার।